the lotus feet of His Divine Grace, A.C. Bhaktivedanta Swami Srila Prabhupada Ji Maharaj.
केवल श्रील प्रभुपाद चरण कमल भक्ति प्रणाम ग्रहण प्रणाम
जनाउली डोंट हैव डायरेक्ट एसोसिएशन विथ श्रील प्रभुपाद बट थ्रू गुरुदेव थ्रू इज डियर डिसाइपल वी रियलाइज प्रभुपाद पोजिशन
साक्षात भाव प्रभुपाद दर्शन लाभ करते श्रील गुरुदेव मध्यम से प्रभुपाद शिक्षा को शिक्षा मध्यम प्रभुपाद जानपार
जस्ट लाइक वी कैन सी इन आवर फैमिली Sometimes we never saw our grandfather, but by the activities, the real duties, activities, his way of dealings, his glorification, like some father, father sometimes glorifies his father, like grandfather. From father we can know the qualities, his, you can say the रियल पोजिशन ऑफ ग्रैंड फादर फादर कैन से
तो भाव परिवार रे हम जानि थाए हमको बापा हमर जेजे बापा के संबंध रे शिक्षा दियंती तने से भाव रे महाराज ए कथा कहचोंदी जे आमे जदियो जेजे बापा को देखिने किंतु आमे हम बापा के थरो जेजे बापा को संपर्क रे सुनी अनुमान कर परिवार हमर जेजे बापा की परथिले
यूजुअली वी आर ऑलवेज यूज्ड टू से अबाउट आवर फादर आवर गुरु बट आवर गुरुदेव ही इज आल्सो यूज्ड टू ऑलवेज से अबाउट हिज गुरु प्रभुपाद प्रभुपाद प्रभुपाद
आमे जो भाई भाव आम गुरुदेव संबंध में कहचे से भाव गुरुदेव सब बेले गुरुदेव कथ निकट प्रभुपाद कीर्तन कर
गुरुदेव हियर फ्रॉम डायरेक्टली फ्रॉम गुरुदेव गुरुदेव नेवर यूज्ड टू से श्रील प्रभुपाद नेवर यूज्ड टू से श्रील प्रभुपाद माय रिवर स्पिरिचुअल मास्टर हिज डिवाइन ग्रेस एसी भक्ति वेदांत स्वामी श्रील प्रभुपाद नेवर से लाइक श्रील प्रभुपाद वी आर यूज्ड टू से नो
श्रील गुरुदेव केवे श्रील प्रभुपाद बोली कहन आमे जो भाव में कही दौ श्रील प्रभुपाद की जय कहे से भाई कहन सब कहे कहते गुरुदेव सब वे मोर परमार्थ गुरुदेव प्रभुपाद जी महाराज की जय भाव कहते गुरुदेव
फ्रॉम गुरुदेव वी नो टू थिंग्स अबाउट प्रभुपाद रियल पोजिशन टू थिंग्स ऑलवेज गुरुदेव यूज टू स्ट्रेस अपॉन टू थिंग्स टू ग्लोरीज ऑफ प्रभुपाद रियल ग्लोरीज ऑफ प्रभुपाद
श्रील प्रभुपाद संपर्क गुरुदेव अत्यंत दुईट कथा कहते गुण कीर्तन कर सब समय दुईट कथा कहती
गुरुदेव यूज टू से प्रभुपाद क्रिएट दिस मोमेंट इस्कॉन इस्कॉन मीन्स दिस इज क्रिसमस मोमेंट
श्री गुरुदेव सब कहते प्रथम जे प्रभुपाद जो संस्था गठन कर कृष्ण भगवान श्रीकृष्ण द्वारा गठित संस्था
दिस चैतन्य महाप्रभुस मोमेंट बस दिस चैतन्य महाप्रभुस मोमेंट
एवं चैतन्य महाप्रभु संस्था
इफ एनी वन ही क्रिटिसाइज इस्कॉन फॉर गुरुदेव ही बिकम फायर ही सेड नो यू कैन दिस इज माय गुरुदेव इंस्टीट्यूशन इवन ही पर्सनली इंस्ट्रक्ट मी नॉट टू गो टू सम आश्रम्स सम टेम्पल्स बिकॉज यूजुअली वी आर ट्रेवलिंग वी आर स्टेइंग इन In Sankirtan, we are staying in different ashrams. And Gurudev said, no, don't go to these ashrams because they are criticizing my spiritual master. You don't go there.
So, our Gurudev said, if you have to say, if you have to say, our Prabhupada and this sanstara, निंदा करछन सेमानक निकट को जीवनी बासिमानक संग लाभ करबनी अपरि कि महाराज कहछन हमर गुरुदेव कहिछन्ति जे तुमे जदियो विभिन्न स्थान रे संकीर्तन परिभ्रमण करछ तबे से भणि मानकर गोडिया मठ मानकर जो मान के हमर निंदा करछन प्रभुपाद तंग निकट जीवनी
मेनी पीपल दे आर एप्रिशिएटिंग अस मेनी पीपल दे आर एप्रिशिएटिंग मी और यू दे आर एप्रिशिएटिंग यू दे आर मेकिंग फ्रेंडशिप विथ यू बट इफ दे आर नॉट दे डोंट हैव द मूड To give respect, proper respect to Srila Prabhupada, we should not associate with these devotees. They may like us, but we have to reject them because they are not liking the acharyas, yogacharyas.
ए जगत रे आमंग के भलो पाउचंती आदर करचंती सब प्रकार आमंग भलो पाउचंती किंतु जे सेमान जदि परोक्ष रे श्रील प्रभुपाद निंदा करचंती ताले आमे से भली जागा को बा से भली लेखंकर संग करबा उचित न कारण श्रील प्रभुपाद जंत जेतु योगाचार्य
एंड गुरुदेव यूज्ड टू से प्रभुपाद He's Krishna's Mahaprabhu's own man. Own man.
Srila Gurudeva kohanti, Srila Prabhupada hauchanti Bhagavan Sri Krishna Chaitanya Mahaprabhu kara ati nijar loka. Ati nijar se.
Because many, before in India, many ashrams are there, many saintly persons are there. They are performing their own bhajans. they're achieving prem, but they're performing their own bhajans, but they're not helping to public. They're not helping to public.
ଭାରତବର୍ଷରେ ଅନେକ ସାଧୁ ସନ୍ଥ ଅଛନ୍ତି ରହିଛନ୍ତି ଯେଉଁମାନେ ନିଜର ସାଧନ ଭଜନ ଅତି ଭଲ ଭାବରେ କରନ୍ତି, କିନ୍ତୁ ସେମାନେ କେତେବେଳେ ହେଲେ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରୁନଥିଲେ।
ଲାଇକ୍ ଏ ରିଚ୍ ପର୍ସନ୍ ହି କ୍ୟାନ୍ ଏଞ୍ଜୟ ଆଜ୍ ମଚ୍ ଆଜ୍ ମନି ହି ହାଭ୍ ହି କ୍ୟାନ୍ ଏଞ୍ଜୟ ସୋ ହି କ୍ୟାନ୍ ଏଞ୍ଜୟ ଦିସ୍ ଇଜ୍ ନଟ୍ ଏ ଗ୍ରେଟ୍ ଥିଙ୍ଗ୍ ବଟ୍ ଇଫ୍ ହି ଇଜ୍ ରିଏଲି ରିଚ୍ ପର୍ସନ୍ ହାଉ ମଚ୍ ମନି ହି ଇଜ୍ ଡିଷ୍ଟ୍ରିବ୍ୟୁଟିଙ୍ଗ ହାଉ ମଚ୍ ମନି ହି ଇଜ୍ ହେଲ୍ପିଙ୍ଗ୍ ଟୁ ଅଦର୍ସ ବାଇ ହେଲ୍ପିଙ୍ଗ ଦଟ୍ ମିନ୍ସ ୟୁ ହାଭ୍ ଏନଫ୍ ୟୁ ମଷ୍ଟ ହାଭ୍ ଏନଫ୍ ଲକ୍ଷ୍ମୀ ସୋ ଦାଟ୍ ୟୁ ଆର୍ ହେଲ୍ପିଙ୍ଗ ଅଦର୍ସ Otherwise you cannot help. Whatever you have, you are just enjoying.
ଯେଭଳି ଜଣେ ଧନୀ ବ୍ୟକ୍ତି ତା ପାଖରେ ପଇସା ଅଛି ସେ ନିଜକୁ ନିଜେ ଧନର ବ୍ୟବହାର କରୁଛି ମନ ଇଚ୍ଛା ତାର ଆନନ୍ଦ ନଉଛି କିନ୍ତୁ ତାକୁ ପ୍ରକୃତରେ ଧନୀ ବୋଲି କୁହାଯାଏ କିନ୍ତୁ ପ୍ରକୃତ ଧନୀ ସେ ଅନ୍ୟକୁ କିଭଳି ଭାବରେ ସାହାଯ୍ୟ କରୁଛି ଅନ୍ୟର ଦୁଃଖରେ କିଭଳି ଭାଗି ପାଉଛି ଏଇଥିରୁ ବୁଝା ପଡିବ ଯେ ପ୍ରକୃତରେ ସେ କିଭଳି ବ୍ୟକ୍ତିତ୍ୱ
ଗୁରୁଦେବ ସେଡ୍ ଆଇ ହାଡ୍ ପର୍ସନାଲ ଏକ୍ସପିରିଏନ୍ସ ହାଉ ପ୍ରଭୁପାଦ ଇଜ୍ Krishna's own man and how his manifestation of super soul and how he came from Golok Vrindavan. I have all this experience. I had.
Srila Gurudev Kohanti, Moro, Ehi Bhali, Moro Nijaswa, Jnana Achi, Ma Jani Parichi, Jekhi Bhali Prabhupada Ki Bhali Bhagavan Kar Loka Bha Bhagavata Rajjaru Asthile, Ehi Hauchi Moro Nijaswa Mo Anubhavu Karichi.
And Gurudev said, actually I was from Vaishnava background. Even in Orissa, I know many Vaishnavas, elevated Vaishnavas, but no one can satisfy me. By their devotional standard, by their devotional attraction. Because I want Srimad Bhagavatam, teachings of Srimad Bhagavatam, I want Chaitanya Mahaprabhu and I want Hare Krishna Mahamantra. And with these three things, parallelly, someone is very attached and attain love of Godhead, then I will surrender, otherwise I will not surrender. Therefore, I am not satisfied. I want Rusacharya Guru.
Srila Gurudev, ଆମର ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ, ବୈଷ୍ଣବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ବହୁ ସାଧୁ ସନ୍ଥଙ୍କୁ ଭେଟିଥିଲେ, କିନ୍ତୁ ଗୁରୁଦେବ କୌଣସି ସାଧୁଙ୍କ ପାଖରୁ ସନ୍ତୋଷ ଲାଭ କରୁନଥିଲେ। କାରଣ ଗୁରୁଦେବ ଚାହୁଁଥିଲେ ଶ୍ରୀମଦ ଭାଗବତର ଶିକ୍ଷା, ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷା ଏବଂ ହରିନାମ ସମ୍ପର୍କରେ ଯେ ପ୍ରକୃତରେ ଜ୍ଞାନ ପ୍ରଦାନ କରିବେ ତାଙ୍କର ଶିକ୍ଷା ସେ ଚାହୁଁଥିଲେ।
ଫିଲୋସଫି ଇଜ୍ ଦେୟାର, ବୁକ୍ସ ଆର୍ ଦେୟାର, ସେଣ୍ଟଲି ପର୍ସନ୍ସ ଆର୍ ଦେୟାର, ମେନି ନଲେଜିୟସ୍ ପର୍ସନ୍ସ ଆର୍ ଦେୟାର, ଦେର୍ ଇଜ୍ ନୋ ଡାଉଟ୍। ଇନ୍ ଇଣ୍ଡିଆ ୱି ହାଭ୍ ଏନଫ୍, ୟୁ କ୍ୟାନ୍ ସେ ଷ୍ଟୋର୍ ରୁମ୍ ଅଫ୍ ନଲେଜ୍, store room of books, you can find everything in India about spiritual things. But what is practical for the people, according to time, place and circumstances, that only an acharya says. A common saintly person, he cannot say. It is real applicable for the town, for this time being. Only acharya can say.
Prakrutapakke kahiya gale, Bharatavarshare ambarkar sabu shikha rahichi, samasta pustaka rahichi, sadhusantamane rahichanti, kintu ପ୍ରକୃତ ଯିଏ ହେଉଛନ୍ତି ଶିକ୍ଷକ, ଯିଏ ପ୍ରକୃତ ଶିକ୍ଷା ପ୍ରଦାନ କରିବେ ତାଙ୍କୁ ଯୋଗାଚାର୍ଯ୍ୟ ବୋଲି କୁହାଯାଉଛି, ବା ସେ ହିଁ ମହାପ୍ରଭୁଙ୍କ ଶିକ୍ଷାକୁ ସଠିକ ଭାବରେ ଆମ ପାଖରେ ପହଞ୍ଚେଇ ପାରୁଛନ୍ତି।
ଲାଇକ୍ ଇନ୍ ଏଭ୍ରି ୟୁଗସ୍ ୟୁ କ୍ୟାନ୍ ସି, ଇନ୍ ଏଭ୍ରି ୟୁଗସ୍ ଦେର୍ ଇଜ୍ ଯୁଗାବତାର, ଦେ ଆର୍ ରେସ୍ପନ୍ସିବଲ, ଦେ ଆର୍ ଯୁଗାବତାର, ଦେ ନୋ ଦି କଣ୍ଡିସନ୍ ଅଫ୍ ଦିସ୍ ଯୁଗସ୍, ଦେ ଆର୍ ଇନ୍କଲ୍ଟେଡ୍, ହାଉ କ୍ୟାନ୍ ସେ ଦେର୍ ସ୍ପ୍ରେଡ୍ the yuga dharmas, they know us, what is required in dwapara, what is required in tretaya, what is required in satyas, they are yuga avatars. Therefore acharyas, they are like that, yuga acharyas, those are acharyas descended by Krishna, they know us. For this yuga, this is the principle, real principle.
Ati sundar kathani maharaj kochan je mane yuga acharya se hochan bhagavan gra dara prerita ebong ei yugare kon avashyak ସେହି କଥା ହିଁ ସେ ଶିକ୍ଷା ଦେଇଥାନ୍ତି। ଯେଭଳି ଭଗବାନଙ୍କର ବିଭିନ୍ନ ଅବତାର ହୁଅନ୍ତି, ଭଗବାନ ଅବତାର ଗ୍ରହଣ କରି ସେହି ଯୁଗରେ କଣ ଆବଶ୍ୟକ କହିଥାନ୍ତି, ସେଭଳି ଯେଉଁମାନେ ଯୁଗାଚାର୍ଯ୍ୟ, ଯେଉଁମାନେ ପ୍ରକୃତ ଆଚାର୍ଯ୍ୟ, ସେ ଠିକ ଭାବରେ ଏଇ ଯୁଗରେ କଣ ଆବଶ୍ୟକ ସେ ଶିକ୍ଷା ପ୍ରଦାନ କରିଥାନ୍ତି।
ଭଗବତ ଗୀତା ୱାଜ୍ ଦେୟାର ଇନ୍ ଇଣ୍ଡିଆ, ମେବି ଇଟ୍ ୱାଜ୍, ଇଫ୍ ପିପୁଲ୍ ଇନ୍ ୱେଷ୍ଟ ଦେ ଡୋଣ୍ଟ ନୋ, ୱି ହାଭ୍ ଭଗବତ ଗୀତା, ୱି ହାଭ୍ ହୋଲି ନେମ୍, ୱି ହାଭ୍ ଶ୍ରୀମଦ୍ ଭାଗବତମ୍, ୱି ହାଭ୍ ଡେଟିସ୍, ବଟ୍ ରିଏଲି ଆଟ୍ ଦ୍ୟାଟ୍ ଟାଇମ୍ ଇଣ୍ଡିଆନ୍ ପିପୁଲ୍ ବିଫୋର୍ ପ୍ରଭୁପାଦ ଦେ ଆର୍ ଜଷ୍ଟ ଫଲୋଇଙ୍ଗ Western peoples blindly. No one knows the glory of holy name, no one knows the glory of deities, no one knows the Srimad Bhagavatam. Their idea, those persons, they will enjoy, they will be frustrated after marriage, like when you become old, then this is the time you can cultivate some spiritual things. Otherwise for youngs, no, just reject, just enjoy. This is our Indian people's idea. Before Prabhupada.
Srila Prabhupada, ଆମର ଭାରତୀୟ ଲୋକମାନଙ୍କ ଧାରଣା ଥିଲା ଯେତେବେଳେ ଏଇ ଯୁବକ ଅବସ୍ଥାରେ ଧନ ଉପାର୍ଜନ କରିବା, ଇନ୍ଦ୍ରିୟ ଉପଭୋଗ କରିବା, ସବୁକିଛି ସୁଖ କରିବା, ଏବଂ ବୃଦ୍ଧ ବୟସ ଆସିଲେ ହରିଭଜନ କରିବା, ଏଭଳି ଚିନ୍ତାଧାରା ଥିଲା। ତେଣୁ ଏଇଭଳି ଚିନ୍ତାଧାରାରେ ସେମାନେ ସବୁ, ଯଦିଓ ସମସ୍ତ ଧର୍ମ ଗ୍ରନ୍ଥ ଥିଲା, ସାଧୁସନ୍ତ ଥିଲେ, ଯାହା ଥିଲା, ସେ କିଛି ଗ୍ରହଣ କରୁନଥିଲେ। ଏଇ ଗୋଟିଏ ସିଦ୍ଧାନ୍ତରେ ଥିଲେ ଯେ ବୁଢା କାଳକୁ ଆମେ ଭଜନ କରିବା।
ଆଣ୍ଡ ୟୁ ନୋ ହ୍ୱାଟ ହ୍ୟାପନ, ଇଭେନ୍ ୟୁ ୱାଣ୍ଟ ଟୁ ବିକମ୍ ଭେଜିଟେରିଆନ୍ ଇନ୍ ୟୋର୍ ହାଉସ୍, ୟୁ ୱାଣ୍ଟ ଟୁ ବିକମ୍ ଭେଜିଟେରିଆନ୍, ୟୁ ଆର୍ ୟଙ୍ଗ୍ ଗାଏ, ନୋ ୱାନ୍ ୱିଲ୍ ଆଲାଉ ୟୁ, ୟୁ ଆର୍ ୟଙ୍ଗ୍, ୟୁ ଆର୍ ନଟ୍ ମ୍ୟାରିଡ୍, ନୋ ନୋ ନୋ, ୱାନ୍ସ ୟୁ ବିକମ୍ ଓଲ୍ଡ ଦେନ୍ ୟୁ ବିକମ୍ ଭେଜିଟେରିଆନ୍। ଦିସ୍ ଆଇଡିଆ ୱାଜ୍ ବିଫୋର୍ ଇନ୍ ଇଣ୍ଡିଆ, ୟେସ୍, ଓନ୍ଲି ଇନ୍ ମଣ୍ଡେ ଇନ୍ ସମ୍ ଫେଷ୍ଟିଭାଲ୍ ଡେଜ୍ ୟୁ ଆର୍ ଲାଇକ୍ ଭେଜିଟେରିଆନ୍, ୟୁ କ୍ୟାନ୍ ଗୋ ଟୁ ସମ୍ ରେଷ୍ଟୁରାଣ୍ଟ, ସରି, go to some temple, you can take, or in your house. And sometimes, you know, what is vegetarian? With onion and garlic. This is also called vegetarian. This was in India.
Bharata Varsare, amaro lokoman ka dharana, jubok manu kohan diye, je tume ebe kono sobu masa masa chhari dao cha, budha gal ko seta chhari ho. Ebon jodhi kichi loko, jaan diye, sombare, kone se bhala mandra dinare, te shiva mandra jaan di, seman sobu se ithre, kichi niti nao manan di, ebon, amoko vegetarian kala sakahari, ସେମାନେ ଯୋଉମାନେ ମାଛ ମାଛ ଛାଡି ଦିଅନ୍ତି, କିନ୍ତୁ ପିଆଜ ରସୁଣ ଖାଇକି ନିଜକୁ ସାକାହାରି ବୋଲି ସେ କହନ୍ତି।
ସୋ ବିଫୋର୍ ପ୍ରଭୁପାଦ, ହରିଣାମ ଇଜ୍ ଦେୟାର, ଭାଗବତ ମା ଇଜ୍ ଦେୟାର, ଚୈତନ୍ୟ ମହାପ୍ରଭୁ, ୟୁ ନୋ ଦିସ୍ ଚୈତନ୍ୟ ମହାପ୍ରଭୁ ଇଜ୍ ଦେୟାର, ୟୁ ନେଭର୍ ୱେଣ୍ଟ ଦେୟାର, ମେବି ୱାନ୍ ଡେ ୟୁ ହାଭ୍ ଟୁ ଗୋ, ହିୟର୍ ଇଜ୍ ଗୋର୍ନ ଥାଏ, ମୋର୍ ଦେନ୍ 300 ଇୟର୍ସ, ୟା 300 ଇୟର୍ସ, ପିପୁଲ୍ ଆର୍ ଗିଭିଙ୍ଗ ମୋର୍ ହାଉ ମେନି ଏକର୍ସ, ମୋର୍ ଦେନ୍ 60 ଏକର୍ ଲ୍ୟାଣ୍ଡ ଲୋକାଲ ପିପୁଲ୍ ଡୋନେଟେଡ୍, ବଟ୍ ୟୁ ନୋ ହାଉ ଇଜ୍ ନେଗ୍ଲେକ୍ଟେଡ୍ ପିପୁଲ୍, ଚୈତନ୍ୟ ମହାପ୍ରଭୁ ଇଜ୍ ଦେୟାର, but holiness was there, but nothing manifested, because yogacharya can manifest the yoga dharmas, the yogacharyas, others no, even it in India, only I said, only rejected widows, in old persons, they are just following Srimad Bhagavatam, some Puranas, chanting Hare Krishna, otherwise young educated, they rejected this religion before.
Srila Prabhupada purparu e Bhagavatara shikha ko, Gitara shikha ko, Chaitanya Mahaprabhu kar bhavadhara ko, ଏଇ ଯୁବ ସମାଜ ଅଗ୍ରାହ କରୁଥିଲେ, ଗ୍ରହଣ କରୁନଥିଲେ। ସେମାନଙ୍କର ଧାରଣା ଥିଲା ଯେ କୌଣସି ବିଧବା ସ୍ତ୍ରୀ ଲୋକ, ବୁଢା ବୁଢ଼ୀ ଲୋକ ହରିନାମ କୀର୍ତ୍ତନ କରିବେ, ଏଟା ଆମ ପାଇଁ ଆବଶ୍ୟକ କିଛି ନାହିଁ।
ବ୍ରାହ୍ମିଣ ଫ୍ୟାମିଲି ସମାନ ବିକମ୍ ୱିଡୋ, ଦେନ୍ ସି ୱିଲ୍ ବିକମ୍ ଭେଜିଟେରିଆନ୍, ଆଣ୍ଡ ବିକଜ୍ ହୋଲ୍ ଫ୍ୟାମିଲି ଦେ ଆର୍ ନଟ୍ ଭେଜିଟେରିଆନ୍, ସମଟାଇମ୍ସ ଦେ ଆର୍ ସେଣ୍ଡିଂ ଦିସ୍ ୱିଡୋ ମାତାଜୀ, ୟୁ କ୍ୟାନ୍ ଗୋ, ୟୁ ଷ୍ଟେ ଇନ୍ ସମ୍ ଆଶ୍ରମ୍ସ, ୟୁ କ୍ୟାନ୍ ନଟ୍ ଷ୍ଟେ ଇନ୍ ଆୱର୍ ହାଉସ୍। Is every day who will cook for you? This vegetarian thing. Yes. This was tradition in India. This was the situation in India before Prabhupada.
Prabhupada purbaru ebhali gote madhya thila amra samaj re jo mane brahman ghar lok mane bidhavai authile semanku tama saman samana hue ton seman ghare kichi kari khanti kin bele bele paribar lok mane kande na tu a ghare ete kar na tu to ko mathra mandire rahi ki kha.
Yes. But when Prabhupada appear, when Prabhupada appeared to this world, like Gurudev said, when I meet Prabhupada, when I just met, and Prabhupada immediately said, because he manifested on super soul, immediately said, what was in my heart? You want sannyas? I want to give you. And he was searching for that. Immediately can recognize, oh, he is a pure devotee. How he knows? How he knows? What was my desire? Only super soul can say. So he is Krishna's own man. From that day he just surrendered. Yes.
ଶ୍ରୀ ପ୍ରଭୁପାଦ ସମ୍ପର୍କରେ ଗୁରୁଦେବ କୁହନ୍ତି, ଯେତେବେଳେ ଗୁରୁଦେବ ତାଙ୍କୁ ସାକ୍ଷାତ କଲେ, ସାଙ୍ଗେ ସାଙ୍ଗେ ଗୁରୁଦେବଙ୍କ ଅନ୍ତରରେ କଣ ଥିଲା, ପରମାତ୍ମା ରୂପରେ ପ୍ରଭୁପାଦ ସାଙ୍ଗେ ସାଙ୍ଗେ କହିଲେ, ତୁମେ ସନ୍ନ୍ୟାସ ନେବାକୁ ଚାହୁଁଛ, ମୁଁ ତୁମକୁ ସନ୍ନ୍ୟାସ ଦେବି। ତେଣୁ ପ୍ରକୃତରେ ଯିଏ ସାଧୁ ପରମ ସେ ପରମାତ୍ମା ମାନେ ଭଗବାନଙ୍କର ଯିଏ ପ୍ରକୃତ କୃପାପ୍ରାପ୍ତ, ସେ ସାଙ୍ଗେ ସାଙ୍ଗେ ଜାଣିପାରନ୍ତି ଭକ୍ତ ହୃଦୟରେ କଣ ଭାବନା ଅଛି।
ପ୍ରଭୁପାଦ ଗୁରୁଦେବ ଅଲୱେଜ୍ ୟୁଜ୍ ଟୁ just to put Prabhupada's books, this is very important, because my Gurudev said, you translate in these books to Uriya and you distribute among the Uriya people and you preach in Uriya language and you construct a temple here.
So, Gurudev Kuhanthi, Prabhupada nam kohi thile, tume mar pustaka ko Uriya prasar ko, Uriya bhasar rupantarita karibo, ebong samasta Uriya bhasar grantha ko sara Odisha prachar prasar karibo.
One may ask question, what is necessary if in India so many rasa shastras are there, you understand? So many rasa shastras. So many Siddhanta Shastras, Goswami Shastras, like Sandarvas, so many research studies, books are there about spiritual things. But why Prabhupada wrote down some things, special things? This is another point. His Guru's teaching was there, but why Prabhupada wrote down some things? This is important point.
Kati Guru Tapurna Kathati Kochan Maharaj, Jadiyo Bharata Parish Samasta Sandarva Thila, ସମସ୍ତ ତାଙ୍କର ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସୁ ଠାକୁର ମଧ୍ୟ ରଚନା କରିଥିଲେ, କିନ୍ତୁ କାହିଁକି ଶ୍ରୀଲ ପ୍ରଭୁପାଦ ନିଜେ ରଚନା କରିଲେ?
ଲାଇକ୍ ୟୁ ନୋ ଲାଇକ୍ ୱିଦିନ୍ ଦି ହାଉ କ୍ୟାନ୍ ସେ ଇନ୍ କର୍ଡ ଆର୍ ୟୋଗଟ୍ ଇନ୍ କର୍ଡ କର୍ଡ ଅର୍ ଇନ୍ ୟୋଗଟ୍ ଘି ଇଜ୍ ଦେୟାର୍ ବଟ୍ ଅନ୍ଲେସ୍ ୟୁ ଚର୍ ମିଟ୍ ୟୁ କ୍ୟାନ୍ ଫାଇଣ୍ଡ ଗି ଆଣ୍ଡ ପ୍ରପର ଟାଇମ୍ ଇଜ୍ ରିକ୍ୱାର୍ ୟୁ ହାଭ୍ ହାଉ ଟୁ ଆଡ୍ ଲାଇକ୍ ୟୁ କ୍ୟାନ୍ ସେ ପ୍ରପୋର୍ସନ୍ ହାଉ ମଚ୍ ୟୋଗ ୟୁ କ୍ୟାନ୍ ଆଡ୍ ଆଣ୍ଡ ହ୍ୱିଚ୍ ଟାଇମ୍ ୟୁ ହାଭ୍ ଟୁ ମେକ୍ ଇଟ୍ ଗ୍ରାଇଣ୍ଡ
ସେଭଳି ଭାବରେ ଦହିରେ ଘୃତ ଥାଏ, ତେଣୁ ସେ ଲହୁଣୀକୁ ଆମେ ବାହାର କରିବାକୁ ହେଲେ ଠିକ ପ୍ରକୃତ ସମୟରେ କେତେ ଖଟା ଦେବାକୁ ପଡିବ କଣ ତାର ଗୋଟେ ରହିଛି, ସେଭଳି ଭାବରେ ଆମକୁ ସେଟା କରିବାକୁ ପଡିବ।
ସୋ ଲାଇକ୍ ଶାସ୍ତ୍ର ଇଜ୍ ଲାଇକ୍ ଦାଟ, ଶାସ୍ତ୍ର ଇଜ୍ ଲାଇକ୍ ୟୋଗଟ୍, ଘି ଇଜ୍ ଦେୟାର୍ ବଟ୍ ୟୁ ଡାଇରେକ୍ଟ ୱାଣ୍ଟ ଟୁ ଟେଷ୍ଟ ଇଟ୍ ଇଟ୍ ଲାଇକ୍ ୟୋଗଟ୍।
ତେଣୁ ଶାସ୍ତ୍ର ସେଭଳି ଯେ ଯଦି ଯେଉଁ ଭାବରେ ଆମେ ଦହିରୁ ଘିଅ ପାଇଥାଏ ତେବେ ସବୁ ସେଭଳି ଆମର ସିଦ୍ଧାନ୍ତକୁ ଜାଣିଲେ ଆମେ ସେ ଶିକ୍ଷାକୁ ପାଇପାରିବା।
ଆଣ୍ଡ ଇନ୍ ୟୋଗଟ୍ ଅଲୱେଜ୍ ୟୁ ହାଭ୍ ଟୁ ଆଡ୍ ସମ୍ ସ୍ୱିଟ୍ ଡାଇରେକ୍ଟଲି, ଘି ଅଲଦୋ ଘି ଇଜ୍ ଦେୟାର୍ ବଟ୍ ଡାଇରେକ୍ଟଲି ୟୁ କ୍ୟାନ୍ ଟେଷ୍ଟ ୟୋଗଟ୍, ଅଲୱେଜ୍ ୟୁ ହାଭ୍ ଟୁ ଆଡ୍ ସମ୍ ସ୍ୱିଟ୍ ଅଲୱେଜ୍ ଦେନ୍ ଇଟ୍ ଟେଷ୍ଟ। Then who, Shastra is there, like yogurt. Who will add sweet? Who will add sweet? Or who will join it? We don't have power. Don't have. Only sadhus. Either he will add sweet or he will churn and bring out ghee. Only. This is Yugacharya especially. Sadhu means Yugacharyas. They know us. What is required for these yugas.
Then Javali Bhavare, ଆମେ ଦହି ଖାଇଲେ ଦହିରେ ଯଦି ଆମେ ଟିକେ ମିଠା ପକେଇ ଦିଏ ଆମକୁ ବହୁତ ସୁନ୍ଦର ଲାଗେ। ଯଦିଓ ଦହିରେ ଘିଅ ଅଛି ତଥାପି ଟିକେ ମିଠାର ଆବଶ୍ୟକତା ରହିଛି, ତେଣୁ ସେ ମିଠାଟା ପକାଏ କିଏ ଯେ ତିଆରି କରୁଛି? ତେଣୁ ସେଭଳି ଭାବରେ ଯୋଉ ଶାସ୍ତ୍ରକୁ ସେଭଳି ଭାବରେ ଯଦି ଆମେ ମନ୍ଥନ ନ କରିବା, ଯେ ପ୍ରକୃତ ବ୍ୟକ୍ତି ଯଦି ତାକୁ ଆମ ନିକଟରେ ପରିବେଷଣ ନ କରିବେ ତାହେଲେ ଆମେ ପ୍ରକୃତ ଆନନ୍ଦ ସେଠୁ ଆମେ ପାଇପାରିବାନି।
ଦେରପର ଦିସ୍ କମେଣ୍ଟ ଗୁରୁଦେବ ୟୁଜ୍ ଟୁ ସେ ଦିସ୍ ଇଜ୍ ଭକ୍ତି ବେଦାନ୍ତ ଭାଷ୍ୟ।
ଗୁରୁଦେବ କୁହନ୍ତି ଆମର ପ୍ରଭୁପାଦଙ୍କ ଭାଷ୍ୟ ଭକ୍ତି ବେଦାନ୍ତ ଭାଷ୍ୟ।
This is commentary. Why it is so important? Because it is Yugacharya. We know philosophy. We know what is practical. We know what theoretical. What is, this is Krishna Prem. This is Vrindavan Dham. This is Navadvip Dham. This is Mahaprabhu. But what is practical for us? He knows. Because he is expansion of super soul. He knows. This super soul is residing in everyone's heart. Oh, all these souls, either karmadhikaris or jnanadhikaris, he knows. Therefore knowledge, super soul just manifested with knowledge. Therefore he wrote down all these shastras. What is applicable only for us. Only for us. This time, because he is Yugacharya.
Then we are the Yuga, we are the Yuga, we are the Srila Prabhupada, we are the Yugacharya. Because we are the Siddhita, we are the Yugacharya. Because we are the Yugacharya, 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 we are the Srila Prabhupada.
You can see, when water is there, no pure water is there, what you can do? When not pure water is there, you have to filter it. If there is pure water, you can drink directly. We are not pure, we cannot chant holy name, we cannot study shastras, our mind is always hankering for material things. So we require some filter water, just drink directly. We want some things, someone should filter and just give us. We don't have power to filter the water. We don't have power to filter the shastras, the holy name. We don't have qualifications.
ଯେପରି ଜଳ ଆମେ ଗ୍ରହଣ କରିଥାଏ ବା ପାଣି ଗ୍ରହଣ କରିଥାଏ, କିନ୍ତୁ ପାଣି ଯଦି ଅଶୁଦ୍ଧ ଅଛି ସେ ପାଣିକୁ ଆମେ ଗ୍ରହଣ କରିପାରିବାନି। ପାଣିକୁ ଯେତେବେଳେ ଆମକୁ ଶୁଦ୍ଧ କରିଦିଆଯାଏ, ଜଣେ କିଏ ତାକୁ ଛାଣି ଦିଏ, ତାହେଲେ ଆମେ ପିଇବା ପାଇଁ ସୁବିଧା ମିଳିଥାଏ। ସେଭଳି ଭାବରେ ସବୁ ଜିନିଷ ଥିଲେ ମଧ୍ୟ ଆମକୁ ଜଣେ ବ୍ୟକ୍ତି ଯଦି ସେ ଶୁଦ୍ଧ ଜଳକୁ ଦେଲେ ସେଟା ଆମ ପାଇଁ ଉପକାରୀ ହେବ।
According to our position, what is required, what is necessity? According to time, place and circumstances, only Acharyas knows. Even sometimes something we like it. Something we like, some philosophy we like, some mood we like, but we are unable to do it. You try. Because he is Yugacharya, he knows. If you want to advance in spiritual life, then you have to follow the Yugacharya's principles. Then by his blessings, everything is in Prabhupada's books. By his blessings, then you can achieve only in his path. You understand? In his path. Like you have car, but you cannot go in sky with this car. You have to go with this two way. With the land, with this earth. You cannot fly. You have car. Yes. Our position is like that.
So, our situation is like that. We are still in the ଆମେ ପବିତ୍ର ଅବସ୍ଥାରେ ଜୀବନଯାପନ କରିପାରିବାନି, ଗ୍ରହଣ କରିପାରିବାନି ସବୁ ଜିନିଷ ସଠିକ ଭାବରେ। ଆମେ ସେଥିପାଇଁ ସବୁବେଳେ ଜଣଙ୍କର ଯେ ପ୍ରକୃତ ଭଗବାନଙ୍କର ଦାୟତ୍ୱ ତାଙ୍କର ଶିକ୍ଷାକୁ ବା ତାଙ୍କର ଆଶୀର୍ବାଦକୁ ନେଇ ଆମକୁ ଚଳିବାକୁ ପଡିବ।
ଜଷ୍ଟ ଲାଇକ୍ ଫ୍ରମ୍ ହିୟର୍ ଟୁ ଡେଲି ମେବି 3 days ଆର 4 days ରିକ୍ୱାର୍ ଇଫ୍ ୟୁ ୱାଣ୍ଟ ଟୁ ଗୋ ଥ୍ରୁ କାର୍, ବଟ୍ 1 hour ରିକ୍ୱାର୍ ଥ୍ରୁ ଫ୍ଲାଇଟ୍। ୱେନ୍ ୟୁ ଥିଙ୍କ୍ ଆବାଉଟ୍ ଫ୍ଲାଇଟ୍, ଆଇ ୱିଲ୍ ଜଷ୍ଟ ବୁକ୍ ୱାନ୍ ଫ୍ଲାଇଟ୍ ଆଣ୍ଡ ୱିଦିନ୍ 1 hour ଆଇ ୱିଲ୍ ଥିଙ୍କିଙ୍ଗ୍ ଇଜ୍ ଭେରି ନାଇସ୍, ବଟ୍ ବୁକିଂ ୱାଣ୍ଟ ମନି and cancellation, you know, cancellation is also there, flight may be cancelled, so many things, you must have some money, you must be a qualified person, you must have a proper document, then you may go, but it looks like 1 hour you can reach in Delhi, in 1 hour you can reach in Delhi, but where is, you have money, you have all documents, you have everything, achieving love of Godhead, achieving prayer, staying in dham, it looks like very easy, you can, but you must have everything, valid passport, money, you must have enough sukrutis, then you can achieve all these things, otherwise you have to follow just Yogacharya's principle, because he knows, he was giving sukrutis, that means opening temples, distributing, he said, distribute books, distribute prasadam, by this way you want to give such sukrutis.
Kono vyakti jadi Delhi jibaku chahunchi, ସେ ଯଦି ଏୟାରଲାଇନ୍ସରେ ଯିବ ଖୁବ୍ ସହଜରେ ପହଞ୍ଚିବ, ରାସ୍ତାରେ ଯିବା ଅପେକ୍ଷା 2-4 days ଲାଗୁଛି ଏୟାରଲାଇନ୍ସରେ ଗଲେ ଖୁବ୍ ଶୀଘ୍ର ପହଞ୍ଚିବ, କିନ୍ତୁ ସେଥିପାଇଁ ଅର୍ଥର ଆବଶ୍ୟକତା, ବୁଦ୍ଧିର ଆବଶ୍ୟକତା, ସମସ୍ତ ପ୍ରକାର ପେପର୍ସର ଆବଶ୍ୟକତା ଅଛି। ଠିକ୍ ସେଭଳି ଭାବରେ ଆମେ ଯଦି କୌଣସି ଧାମରେ ଅବସ୍ଥାନ କରିବାକୁ ଚାହୁଁଛେ ବା କୌଣସି ସତ୍ସଙ୍ଗରେ ବା ଅତି ଉନ୍ନତ ସ୍ଥାନରେ ବାସ କରିବାକୁ ଚାହୁଁଛେ, ସେଥିପାଇଁ ଧନର ଆବଶ୍ୟକତା ଅଛି, ଜ୍ଞାନର ଆବଶ୍ୟକତା ଅଛି, ବୁଦ୍ଧିର ଆବଶ୍ୟକତା ଅଛି, କିନ୍ତୁ ଏସବୁ ସତ୍ତି ନାହିଁ ଆମେ କରିବା କ'ଣ? ସେଥିପାଇଁ ଯୋଗାଚାର୍ଯ୍ୟ ଯିଏ ଆସିଛନ୍ତି ସେ ତାଙ୍କର ଅହେତୁକ କୃପା ଆମକୁ ବାଣ୍ଟୁଛନ୍ତି, ଆମେ କିଭଳି ଭାବରେ କିଛି ଯୋଗ୍ୟତା ନଥାଏ ଆମେ ଆକୁ ଲାଭ କରିବା।
ସୋ ପ୍ରଭୁପାଦ ଗୁରୁଦେବ ଇଷ୍ଟ ସେ ୟୁ ନୋ ପ୍ରଭୁପାଦ ଥ୍ରୁ ଥ୍ରୀ ଥିଙ୍ଗସ୍ ପ୍ରଭୁପାଦ ୱାଣ୍ଟ ଟୁ ଡିଷ୍ଟ୍ରିବ୍ୟୁଟ୍ ମର୍ସି ଟୁ ଆସ୍ ଆଣ୍ଡ ୟୁ ନୋ ଇଫ୍ ୟୁ ୱାଣ୍ଟ ଟୁ ଆଚିଭ୍ ଲଭ୍ ଅଫ୍ ଗଡ୍ ହେଡ୍ ଆଣ୍ଡ ଅଫ୍ ସୁକୃତିଜ୍ ଇଜ୍ ରିକ୍ୱାର୍ ଆନ୍ ଅଫ୍ ସୁକୃତିଜ୍ ଭକ୍ତି ସୁକୃତିଜ୍ ଇଜ୍ ରିକ୍ୱାର୍ ଆଣ୍ଡ ୱି ହାଭ୍ ଲେସ୍ ସୁକୃତିଜ୍।
ସେଟା ଗୁରୁଦେବ ଭାରି ଗୁରୁତ୍ୱ ଦିଅନ୍ତି 3 ବସ୍ତୁ ଉପରେ, ଏବଂ ସବୁଠୁ ବଡ କଥା ହଉଛି ଯଦି ଆମର ସ୍ୱୀକୃତି ନାହିଁ, ତାହା ପୂର୍ବ ଜନ୍ମର କିଛି ସେଭଳି କର୍ମଫଳ ନାହିଁ, ତାହେଲେ ଆମେ ଏ ରାଜ୍ୟରେ ପ୍ରବେଶ କରିପାରିବାନି।
ସେ ପ୍ରଭୁପାଦ ୱାଣ୍ଟ ଟୁ ଡିଷ୍ଟ୍ରିବ୍ୟୁଟ୍ ସୁକୃତିଜ୍ ବାଇ 3 ways, ଲାଇକ୍ ଗୁରୁଦେବ ସେଜ୍ ଏ ପ୍ୟୁର୍ ଡିଭୋଟିଜ୍ ହାଭ୍ ପାୱାର୍ ଟୁ ଗିଭ୍ ୟୁ ସୁକୃତିଜ୍, ୟୁ କ୍ୟାନ୍ ଆର୍ନ ସୁକୃତିଜ୍, ୟୁ କ୍ୟାନ୍ କ୍ରିଏଟ୍ ସୁକୃତିଜ୍ ଏ ପ୍ୟୁର୍ ଡିଭୋଟିଜ୍।
ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ ସେମାନଙ୍କର କ୍ଷମତା ଅଛି, ସେ ଆମର ଯଦିଓ କୌଣସି ସ୍ୱୀକୃତି ନାହିଁ ସେ ସ୍ୱୀକୃତିକୁ ପ୍ରଦାନ କରିଦେବେ, କରିପାରନ୍ତି।
ଡିଷ୍ଟ୍ରିବ୍ୟୁଟିଂ ପ୍ରସାଦ
ଏବଂ ପ୍ରସାଦ ଆମକୁ ସେ ବଣ୍ଟନ କରୁଛନ୍ତି।
ଯେଭଳି
ଭାବରେ ଶ୍ରୀ ପ୍ରଭୁପାଦ ଗୁରୁତ୍ୱ ପ୍ରଦାନ କରୁଥିଲେ ପ୍ରସାଦ ବାଣ୍ଟିବା ପାଇଁ, ଏବଂ ଏହି ପ୍ରସାଦ ସେବନ ଦ୍ୱାରା ଲୋକମାନଙ୍କର ସ୍ୱୀକୃତି ସୃଷ୍ଟି ହୁଏ,
ଆଣ୍ଡ ଡିଷ୍ଟ୍ରିବ୍ୟୁଟ୍ ବୁକ୍ସ ନଲେଜ୍
ଏବଂ ପୁସ୍ତକ ବିତରଣ କରିବା,
ଡିଷ୍ଟ୍ରିବ୍ୟୁଟିଂ ବୁକ୍ସ we can earn sukruti to the devotees or to the publics to whom we are distributing, they can earn also sukrutis.
ebam ebhabe bhabare jete bele ame grantha vitaran koruche jo bhakta grantha vitaran koruchanti tankar sukruti srushti hochi ebam je nigrahan koruchanti tankar madhe sukruti srushti hochi,
and third thing holy name, distribute holy name, you chant holy name and distribute holy name, propose 3 important things for us, by these 3 ways we can earn some sukrutis, then we can put unblinking faith on a sadhu, on holy name, on deity, on dham, then we can progress in our spiritual life.
ତେଣୁ ଏଭଳି ଭାବରେ 3 ଭାବରେ ଶ୍ରୀ ପ୍ରଭୁପାଦ କହିଛନ୍ତି ସ୍ୱୀକୃତି ସୃଷ୍ଟି ହୁଏ। 2 କଥା ଆଲୋଚନା ପରେ ତୃତୀୟ କଥା ହଉଛି ହରିନାମ ସଂକୀର୍ତ୍ତନ ଆମେ ନିଜେ କରିବା, ଅନ୍ୟକୁ ଏହି ଶିକ୍ଷା ଦେବା, ଏହା ଦ୍ୱାରା ମଧ୍ୟ ଆମେ ସ୍ୱୀକୃତି ସୃଷ୍ଟି ହବ।
ପ୍ରଭୁପାଦ beloved Vaishnavs, he was fed up if he saw someone is coming to temple and he left without prasadam, and even prasad quality is not nice, Prabhupada being angry, why you are so miser, why you are not giving prasadam, he don't want to distribute like foods, no, this is prasadam, this Krishna's prasadam, you should offer and distribute।
Srila Prabhupada bahut asantushta vas asantosh labh bahut mane paanti dukha paanti jodi kehi konosi vyakti mandir ko asi prasad na bhai feri gala ଏବଂ ପ୍ରସାଦ ମଧ୍ୟ ଯଦି ଠିକ ଭାବରେ ନ ହୋଇଛି, ତାହେଲେ ପ୍ରଭୁପାଦ ବହୁତ ଦୁଃଖ ଅନୁଭବ କରନ୍ତି, କାରଣ ସବୁବେଳେ ପ୍ରଭୁପାଦ ଚାହୁଁଛନ୍ତି ସମସ୍ତଙ୍କୁ କୃଷ୍ଣ ପ୍ରସାଦ ବିତରଣ କରାଯାଉ।
ଫ୍ରମ ମର୍ଣ୍ଣିଂ ଟୁ ଇଭିନିଂ ୱି ମଷ୍ଟ ହାଭ୍ ସମ୍ ଇଭିନ୍ ଡ୍ରାଏ ପ୍ରସାଦ ଅର୍ କୁକିଂ ପ୍ରସାଦ ସୁଡ୍ ବି ଇନ୍ ଟେମ୍ପଲ, ଇଫ୍ ଏନିୱାନ୍ ଇଜ୍ କମିଂ ହି ସୁଡ୍ ନଟ୍ ରିଟର୍ନ ୱିଦାଉଟ୍ ପ୍ରସାଦ।
ସେଥିପାଇଁ ଶ୍ରୀ ପ୍ରଭୁପାଦ କିଛି ଶୁଖିଲା ଭଗବାନଙ୍କର ପ୍ରସାଦ ସବୁବେଳେ ବା କୌଣସି ପ୍ରକାର ବ୍ୟବସ୍ଥା କରିଥାନ୍ତି, ଯେ କେହି ବ୍ୟକ୍ତି ଆସିବ ତାଙ୍କୁ ଟିକେ ଭଗବାନ କୃଷ୍ଣଙ୍କ ପ୍ରସାଦ ଦେବା, କାରଣ ଏହା ଖାଦ୍ୟ ନୁହଁ, ଏହା ଭଗବାନଙ୍କ କୃପା। ପ୍ରସାଦ ଗ୍ରହଣ କରିବା ଦ୍ୱାରା ଜୀବନ ସ୍ୱୀକୃତି ସୃଷ୍ଟି
ହେଇଥାଏ।
ଯେହେତୁ ଶିବ ପ୍ରଭୁପାଦ ଯୋଗ୍ୟ ଥିଲେ, ଯୋଗାଚାର୍ଯ୍ୟ ଥିଲେ, ଏ ସମସ୍ତ ନୀତିକୁ ସେ ଜାଣିପାରିଥିଲେ।
ଏବଂ
ଶିବ ପ୍ରଭୁପାଦ ସବୁ ସମୟରେ କୁହନ୍ତି ଯେ ମୁଁ ପୁସ୍ତକ ମାଧ୍ୟମରେ ମୁଁ ସବୁବେଳେ ବଞ୍ଚି ରହିବି।
ସାଧୁ ସେ ଲାଇକ୍ ଦାଟ ୟୁ ଏଭର ହିୟର ଇନ୍ ଆୱର ପରମ୍ପରା ଏନି ଆଚାର୍ଯ୍ୟ ସେ ଲାଇକ୍ ଦାଟ why proper said like that? He knows for 10,000 years people have to, my books will become law books. Everyone have to follow me. Otherwise, what adhikar they have, I knows. Mostly Gurudev used to say, my Gurudev knows, and we knows, most 99% 99 are karma adhikaris. They cannot perform direct bhajan. Let them, they should do something for Krishna's pleasure, Guru's pleasure. Then they may achieve higher adhikars. Mostly karma adhikaris.
ଶିଲ ପ୍ରଭୁପାଦ କହିଛନ୍ତି ଯେହେତୁ ପ୍ରଭୁପାଦ ଜାଣିଥିଲେ ଏଇ ସ୍ଥିତି, ଏଇ ଜଗତର ସ୍ଥିତି କଣ, ଆମ ମାନଙ୍କର ସ୍ଥିତି କଣ, ସେଥିପାଇଁ ଶିଲ ପ୍ରଭୁପାଦ କହିଥିଲେ ଯେ ତୁମେ ମୋର ଏଇ ପୁସ୍ତକ ଏ ସଂସାରକୁ 10,000 ବର୍ଷ ପର୍ଯ୍ୟନ୍ତ ବଞ୍ଚେଇ ରଖିବ। ତ ଯୋଉମାନେ ଶିଲ ପ୍ରଭୁପାଦ ଗ୍ରନ୍ଥ ଅଧ୍ୟୟନ କରିବେ ସେମାନେ ଆନନ୍ଦରେ ଜ୍ଞାନ ଲାଭ କରିବେ ଏବଂ ଏଇଭଳି ଭାବରେ 10,000 ବର୍ଷ ପର୍ଯ୍ୟନ୍ତ ଏ ଜଗତ ତିଷ୍ଠି ରହିବ।
ସୋ ଆୱାର ଡ୍ୟୁଟି ଇଜ ଟୁ ଥିଙ୍ଗସ ଥ୍ରୀ ଥିଙ୍ଗସ ଆୱାର ଡ୍ୟୁଟି ବିକଜ ୱି ଆର ପ୍ରଭୁପାଦ ଫଲୋୱର distributing prasadam according to our capacity, we have to distribute prasadam, second thing distributing holy name, and third thing distributing books. Every devotee is Prabhupada's follower, they should stress on these things
jaman
for the pleasure of Prabhupada.
Jaman Prabhupada ko anugato ba prakrutir Prabhupada ko ananda dewa pai chahuchan sambhavale semane e tinoti vastu prati drushti prasad vitaran nijara kshamata anujayi prasad vitaran karibe, hari naam kirtan karibe, ebong bhagavan ଗର୍ଜ ପ୍ରଭୁପାଦଙ୍କର ରଚିତ ଗ୍ରନ୍ଥକୁ ବିତରଣ କରିବେ।
ସୋ ଥ୍ୟାଙ୍କ ୟୁ। ହରେ କୃଷ୍ଣ। ଶ୍ରୀଲ ପ୍ରଭୁପାଦ ମହାରାଜ କି ଜୟ। ଶ୍ରୀଲ ଗୁରୁଦେବ କି ଜୟ। ଶ୍ରୀଲ ପ୍ରଭୁପାଦ ଶୁଭ ଆବିର୍ଭାବ ତିଥି ମହୋତ୍ସବ କି ଜୟ। ନିତାଇ ଗୌର ପ୍ରମାନନ୍ଦ
ହରି ହରି ବୋଲ।
ହରେ କୃଷ୍ଣ।
ସ୍ୱଧାଲ ଦର୍ଶନ ମହାରାଜ କି
ଜୟ। ଶ୍ରୀଲ ଗୁରୁଦେବ କି ଜୟ।
ଗୌର ପ୍ରମାନନ୍ଦ ହରି ହରି ବୋଲ।